କରିବେ ଏବଂ ଆଉ ଗୋଟେ ଉପାୟ ଦେଉଛନ୍ତି, ହରିକ୍ଷେତ୍ରେ ହରିବାସେ ହରିଶାସ୍ତ୍ର ଲୟ, ହରିଶାସ୍ତ୍ର ଭଗବାନଙ୍କର ଶାସ୍ତ୍ର, ହରିକ୍ଷେତ୍ର ମାନେ ମନ୍ଦିର ବା ଧାମରେ, ଆଉ ହରିଦାସ ଭକ୍ତଙ୍କ ସଙ୍ଗରେ ଉତ୍ସବ ମଜିବେ ସୁଖେ ପରମ ନିର୍ଭୟ, ଉତ୍ସବ ରହିଛି ସେ ଫେଷ୍ଟିଭାଲ ଯେଉଁ ହେଉଛି ଏଇଟା ଗୋଟେ ବହୁତ ବଡ଼ ଚାନ୍ସ ଜୀବର ଭଗବାନ ପ୍ରତି ସ୍ପୃହା ଆସିବା ପାଇଁ, ଫେଷ୍ଟିଭାଲ ମାନଙ୍କର ଆସିବା ବାରମ୍ବାର ଗୁରୁଦେବ ଥିଲା ବହୁତ ଏମ୍ପାସିସ୍ ଦିଅନ୍ତି, ଗୃହସ୍ଥ ଭକ୍ତମାନେ ଫେଷ୍ଟିଭାଲକୁ ନିଶ୍ଚିତ ଆସିବେ, ଏସବୁ ତାଙ୍କର ଏଇ ବିକ୍ଷେପ ଦୋଷ ଯିବ, ଆକର୍ଷଣ ଆସିବ, କାରଣ ଭଗବାନ ସେଦିନ ବହୁତ ପ୍ରସନ୍ନ ଥାନ୍ତି। ତେଣୁ ଜୀବର ସ୍ୱାଭାବିକ ଯେହେତୁ ଆମର ଭଗବାନ ସହିତ ସମ୍ବନ୍ଧ ଅଛି, ଆମେ ଗୁରୁପାଦ ସେବା କରିଛେ, ଏ ନାମ କୀର୍ତ୍ତନ ଉତ୍ସବ ମହୋତ୍ସବରେ ସ୍ୱାଭାବିକ ଆମର ଚିତ୍ତର ଗୋଟେ ଆକର୍ଷଣ ବଢ଼ିବ, ଏ ସଂସାର ଆଟାଚମେଣ୍ଟଟା ଟିକେ ଛାଡ଼ିବ, ସେଥିପାଇଁ ଉତ୍ସବ ମାନେ କମ୍ପଲସରି ଆସିବା ଦରକାର। ଏବଂ ଏ ତିନୋଟି ଜିନିଷ କହିଦେଲେ ବର୍ତ୍ତମାନ, ବର୍ତ୍ତମାନ ନବମ ଅପରାଧ ଶେଷ ଏବଂ ଦଶମ ଅପରାଧ କହୁଛନ୍ତି ଅହଂ ମନବୃତ୍ତି ତ୍ୟାଗ, ନାମ ଗ୍ରହଣ କଲେ ମଧ୍ୟ ଅହଂ ମନବୃତ୍ତି ତ୍ୟାଗ କରିବେ, ମୁଁ ହେଉଛି ଭଗବାନଙ୍କର ଦାସ। ଗୁରୁଦେବ ଏଇଟା ଏଇଟାକୁ 100 ଥର ବୋଧେ କ୍ୟାସେଟ୍ରେ କହିଥିବେ, ଆପଣ ଶୁଣିଥିବେ ଏ ଗୀତ, କୃଷ୍ଣ ବିନା ରକ୍ଷାକର୍ତ୍ତା ନାହିଁ କେହି ନାହିଁ ଆର, କୃଷ୍ଣ ଯେ ରକ୍ଷକ ଆର ପାଲକ ଆମାର, କୃଷ୍ଣର ସଂସାର ଆମେ ଆଛି ନିତ୍ୟ ଦାସ, କୃଷ୍ଣ ଇଚ୍ଛା ମତ କ୍ରିୟା ଆମର ପ୍ରୟାସ, କୁହନ୍ତିନି ସବୁବେଳେ କରିଦେବେ କୃଷ୍ଣ ଏଇ ଶରଣାଗତିରେ, ଏଇଟା ହେଉଛି ଅହଂ ମନୋଭାବ ମାନେ ଶରଣାଗତି ନେଇ ହିଁ ନାମ କରିବାକୁ ପଡ଼େ, ଷଡ଼ଙ୍ଗା ଶରଣାଙ୍ଗତିରେ ନାମ କରିବାକୁ ପଡ଼େ, ମୁଁ ହେଉଛି ଅତି ଦିନ, ମୁଁ ହେଉଛି ଅତି ଅକିଞ୍ଚନ, ଆଉ ଏଇ ଭାବନା ନେଇକି ନାମ କରିବାକୁ ପଡ଼ିବ। ଆଉ ଯଦି ଏ ଅହଂ ମନୋଭାବ ରୁହେ ତାହେଲେ ନାମରେ ପ୍ରେମ ଆସିବ ନା, ଏବଂ ଏହାକୁ ତ୍ୟାଗ କରିବା ଉପାୟ କହୁଛନ୍ତି, ସେଇ ସାଧୁ ଜଣେ ଅନ୍ୟ ସିଏ ତାର ସଙ୍ଗ କରିବେ ନା ସେ ଛାଡ଼ିବା ବିଷୟ ରଙ୍ଗ, ଯେଉଁମାନେ ଶୁଦ୍ଧ ନାମ କରୁଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଶରଣାଙ୍ଗତ ନାମିକ ଶରଣ ସାଧୁ, ତାଙ୍କର ସଙ୍ଗରେ ରହିକି ତାଙ୍କର ସାଧୁ ସଙ୍ଗ ତାଙ୍କୁ ଅନ୍ୱେଷଣ କରି ସେଭଳି ସାଧୁଙ୍କୁ ଖୋଜି ତାଙ୍କର ସେବା କରିବ, ତାହେଲେ ବିଷୟ ତରଙ୍ଗଟା ଛାଡ଼ିଯିବ। ସେଥିପାଇଁ ତ ତୃତୀୟ ସ୍କନ୍ଦରେ ଭାଗବତରେ ମା କପିଳଦେବଙ୍କ ମା କହୁଛି, ଦେବହୂତି କହୁନାହାନ୍ତି, ଏ ଦେବହୂତି କହୁଛନ୍ତି ମା କପିଳଦେବଙ୍କୁ, ଶ୍ଳୋକ କ'ଣ, ପ୍ରସଙ୍ଗମ ମଜରମ ବାସମ ଆତ୍ମାନା କଜୋ ବିଦୁ ସ୍ୱୟବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ପାତ୍ରତମ। ଯେଉଁ ଆସକ୍ତିଟା ବିଶକ୍ତି ବିଷୟ ଆସକ୍ତିଟା ଅଛି ଏଇଟା କେବଳ ଏକମାତ୍ର ଛାଡ଼ିବ, ସ୍ୱୟବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ପାତ୍ରତମ, ପ୍ରସଙ୍ଗମ ମଜରମ ବାସମ, ପ୍ରସଙ୍ଗମ ବିଶେଷ ଆସକ୍ତି, ଭୌତିକ ଆସକ୍ତିଟା ବିଶେଷ ଆସକ୍ତି, ମୋର ଘର ମୋର ଦ୍ୱାର ମୋର ମନୋଭାବ, ମୁଁ ବ୍ରହ୍ମଚାରୀ, ମୁଁ ଗୃହସ୍ଥ, ମୁଁ ବାନପ୍ରସ୍ଥ, ଏଇ ଅହଂ ମନୋଭାବ, ପ୍ରସଙ୍ଗମ ଅଜରମ ପାସମ, ଅଜରମ ମାନେ ସୁଦୃଢ଼ ପାସ, ଆତ୍ମାନ କବେ ବିଦୁ, ବିଦୁ ମାନେ ବିଦ୍ୱାନ ମାନେ ଲୋକମାନେ କୁହନ୍ତି ଏଇଟା କାହା ପାଇଁ, ଆତ୍ମା ପାଇଁ ବିରାଟ ବଡ଼ ବନ୍ଧନ, ଏଥିରୁ ମୁକ୍ତ ହବ, ପ୍ରସଙ୍ଗ ଅଜର ପାସ ଆତ୍ମାନ କବେ ବିଦୁ ସ୍ୱୟବ ସାଧୁ ସ୍ୱୀକୃତ ମୁଖ୍ୟଧାର ପାତ୍ର, ସାଧୁ ସଙ୍ଗରେ ଲାଗିଗଲେ ମୁଖ୍ୟଧାର ଖୋଲା ହେଇଗଲା, ଅହଂ ମନୋଭାବ ଚାଲିଛି, ସେଥିପାଇଁ ସେ ଅହଂ ମନୋଭାବ ଯିବା ପାଇଁ ସାଧୁ ସଙ୍ଗ କଥା କହୁଛନ୍ତି। ଏ ବର୍ତ୍ତମାନ ଦଶମ ନାମ ଅପରାଧ ସରିଗଲେ, ଏବଂ ଟୋଟାଲ ଦଶମ ନାମ ଅପରାଧରୁ ମୁକ୍ତ ହେବାର ଉପାୟ କହୁଛନ୍ତି, ଯେ ଅବିଶ୍ରାନ୍ତ ନାମ ନାମ ଅବିଶ୍ରାନ୍ତ ନାମେ ନାମ ଅପରାଧ ଯାଏ ତାହା ଅପରାଧ କବୁ ସ୍ଥାନ ନାହିଁ ପାଏ, ଯେଉଁମାନେ ଟୋଟାଲ ଦଶ ଅପରାଧ ହେଉଛି ଅପରାଧରୁ ମୁକ୍ତ ହେବା ପାଇଁ ଚାହାନ୍ତି ଅବିଶ୍ରାନ୍ତ ନାମ ନେବେ, ଅବିଶ୍ରାନ୍ତ ମାନେ କେବଳ ଶରୀର ପାଇଁ ଯେତିକି ଶରୀର ନିର୍ବାହ ପାଇଁ ଯେତିକି ସମୟ ଛାଡ଼ିକି ଭୋଜନ ଆଉ ଶୟନ ପାଇଁ ଛାଡ଼ିକି ଅବଶିଷ୍ଟ ସମୟରେ ସବୁବେଳେ ନାମ କରିବେ, ସମୟ ମିଳିଲା ମାନେ ନାମ କରିବେ, ଜପନ ନହେଲେ ମୁଖରେ ନାମ କରିବେ ସବୁବେଳେ, ସେମାନଙ୍କ ନାମ ଅପରାଧ ପଶିବା ନା, ଏ ହେଉଛି ଉପାୟ, ସବୁବେଳେ ନାମ ନାମ ସ୍ମରଣ କରେ, ଏବଂ ଦିନ ରାତି ନାମ ଲୟ ଅନୁତାପ କରେ, କେବଳ ନାମ ନେଲେ ହେବ ନା, ଅନୁତାପ କରିକି ମୁଁ ଏପଟେ ଅପରାଧୀ, ମୁଁ ନାମ କରୁଛି ଆଉ ମୋର ଅପରାଧ ହେଉଛି, ଏ ଅନୁତାପ କରି, ଆଉ ଅନୁତାପ ତ ସବୁଠୁ ନା ବୈଷ୍ଣବ ଧାରାରେ ନାମ କରିବା ସମୟରେ ନାମ ପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେଉଛି ସବୁଠୁ ବେଷ୍ଟ ପ୍ରାର୍ଥନା, ସବୁବେଳେ ନାମ କରିବା ସମୟରେ ଭଗବାନ ପ୍ରାର୍ଥନା, ପ୍ରଭୁ ମୁଁ ଏଡ଼େ ବଡ଼ ଅପରାଧୀ, ମୋର ଏ ନାମ ହେଉନି ଆପଣଙ୍କ ପ୍ରତି ରୁଚି ଆସୁନି, ସେଠି ମହାପ୍ରଭୁ ନା ଦୁର୍ଦେବ ଦୁର୍ଦେବ ମିଦୃଶିମିହା ଜନାନୁରାଗ, ମୋର ନାମରେ ରୁଚି ଆସୁନି ପ୍ରଭୁ, ଏଇଟା ସବୁବେଳେ କହିବାକୁ ପଡ଼ିବ। ଏବଂ ଅପରାଧେ ଶୁଦ୍ଧ ନାମ ଏଇଟା ଆପଣ ସବୁବେଳେ ଏଭଳି ଅନୁତାପ କରି ନାମ କରିବେ, ନିରନ୍ତର ନାମ କରିବେ, ଆଉ ଅପରାଧ ପାଖରେ ପଶିବେନି, ତାପରେ କ'ଣ ହବ ନା, ଅପରାଧେ ଗତେ ଶୁଦ୍ଧ ନାମର ଉଦୟ, ଶୁଦ୍ଧ ନାମ ଭାବମୟ ଆର ପ୍ରେମମୟ, ଅପରାଧ ଯେଣେ ନିରନ୍ତର ନାମ କରିବେ ଅନୁତାପ କରିବେ ଅପରାଧ ପଶିବେନି, ଶୁଦ୍ଧ ନାମ ଆସିବ, ଶୁଦ୍ଧ ନାମର ସ୍ୱଭାବ ହେଲା ଭାବମୟ ପ୍ରେମମୟ, ପ୍ରେମ ପାଇଲେ, ଏ ପ୍ରେମ ପାଇବାର ଉପାୟ କରୁଛନ୍ତି ହରିଦାସ। କିନ୍ତୁ ଏ ପ୍ରେମ ପାଇବାର ଉପାୟ ବର୍ତ୍ତମାନ କହିଦେଲେ, କିନ୍ତୁ ହରିଦାସ ତା ଭିତରେ ଗୋଟିଏ କଥା କହିଦେଇଛନ୍ତି, ପ୍ରଭୁ ସବୁ କଥା କହିଲୁ, ହରିଦାସ କହିଥିବେ ସେ ପଦରେ ଆପଣ ପଢ଼ିନେବେ, ଯେ ପ୍ରଭୁ କିନ୍ତୁ ମୋର ଶେଷ କଥା ହେଉଛି ଆପଣଙ୍କ କୃପା ବିନା ନାମ କେହି କରି ହିଁ ପାରିବେ, କାରଣ ଆପଣ ହେଉଛନ୍ତି ସ୍ୱୟଂ ନାମୀ, ଆପଣଙ୍କର ନାମ ହେଉଛି ନାମ, କାରଣ ଆପଣ ଯେହେତୁ ଅଭୀର ନା, ଆପଣଙ୍କ କୃପାଟା ହିଁ ଜୀବନ ନିହାତି ଦରକାର, ଯେ ଏ ନାମ କରିବା ପାଇଁ, ନାମ କରିବାର ସାମର୍ଥ୍ୟ ଆମର, କାରଣ ଅପ୍ରାକୃତ ବସ୍ତୁ ନା, ସେଥିପାଇଁ ସେ ତ ମନା କରିଦେଲେ ରୂପ ଗୋସ୍ୱାମୀ, କଣ କହିଲେ? ନ ଭବତି ଗ୍ରାହେନ୍ଦ୍ରିୟମ ଅଥ ଶ୍ରୀକୃଷ୍ଣ ନାମାଦି ନ ଭବତି ଗ୍ରାହେନ୍ଦ୍ରିୟମ। ଇଏ ଶ୍ରୀକୃଷ୍ଣ ନାମ ଅପ୍ରାକୃତ ନାମ, ଆମେ ପ୍ରାକୃତ ଭୂମିକାରେ ଅଛି। ଅପ୍ରାକୃତ ନାମଟା କେମିତି ଭଲ ଲାଗିବ? ଭଲ ଲାଗିବ ଶୀଘ୍ର। ସେ ଭଗବାନଙ୍କର କୃପା ହିଁ ଆବଶ୍ୟକ, ସାଧୁଗୁରୁଙ୍କର କୃପାଟା ପ୍ରଚୁର ଆବଶ୍ୟକ। ଏବଂ ନାମ କିଭଳି ନେବା? ତ ନାମ ନେଲେ ଅପରାଧ ପଳେଇଯିବ, ଅପରାଧ ଯିବାର ଉପାୟ କୁହା ହେଇଗଲା। କିନ୍ତୁ ନାମ କରିବା ସମୟରେ କେଉଁ ଭାବନାରେ ନାମ କରିବା? କେଉଁ ଭାବନାରେ? ଚୈତନ୍ୟ ଚୈତନ୍ୟ କୃଷ୍ଣ କବିରାଜ ଗୋସ୍ୱାମୀ କହିଛନ୍ତି, ପ୍ରଭୁର ଆଜ୍ଞା କର ଏଇ ଶ୍ଳୋକ ଆଚରଣ, ଅବଶ୍ୟ ପାଇବେ ତୁମେ କୃଷ୍ଣ ପ୍ରେମଧନ। ତୃଣାଦପି ସୁନିଚେନ ତୋରିବ ସହିଷ୍ଣୁଣା ଅମାନିନ ମାନଦେନ କୀର୍ତ୍ତନ୍ୟ ସଦା ହେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି, ଏଇ ଶ୍ଳୋକକୁ ଆଗେ ବେକର ମାଳା କରିକି ପକାଅ, ତାପରେ ହାତରେ ଜପମାଳା ଧରିବ। ଏଡ଼େ କଡ଼ା ଥିଲେ ବାବା। ତେଣୁ ତୃଣାଦପି ସୁନିଚେନ ତୋରରେବ ସହିଷ୍ଣୁଣା ଅମାନିନ ମାନଦେନ କୀର୍ତ୍ତନ୍ୟ ସଦା ହେ। ଆଉ କୃଷ୍ଣ ଶ୍ରୀକରାଜ ସମୟ ଡାଇରେକ୍ଟ କହୁଛନ୍ତି, ପ୍ରଭୁର ଆଜ୍ଞା କର ଏ ଶ୍ଳୋକ ଆଚରଣ, ଅବଶ୍ୟ ପାଇବେ ତୁମେ କୃଷ୍ଣ ପ୍ରେମଧନ। ପ୍ରଭୁଙ୍କ ଆଜ୍ଞାରେ ଯଦି ଏ ଶ୍ଳୋକଟାକୁ ଆଚରଣ କଲ, ନିଶ୍ଚିତ ତୁମେ କୃଷ୍ଣ ପ୍ରେମ ପାଇବ। ତେଣୁ ତୃଣଠାରୁ ନିଜକୁ ହୀନ ହେବାକୁ ପଡ଼ିବ। ସେଥିପାଇଁ ସେ କହୁଛନ୍ତି ଡାଇରେକ୍ଟ, ଉତ୍ତମ ହୟା ଆପନାକେ ମାନେ ତୃଣାଧମ, ତୃଣା ନାହିଁ ତୃଣ ଅଧମ, ତୃଣ ତୃଣଠାରୁ ହୀନ ବୋଲି କେମିତି ଆମେ ଭାବିବା? ନିଜକୁ ଚିନ୍ତା କରି ଦେଖନ୍ତୁ, ତୃଣ ସବୁଠୁ ଯଦି କିଛି ପାଦ ତଳର ବସ୍ତୁ, ସିଏ ଯଦି ବୈଷ୍ଣବ ତୃଣଠୁ ଅଧମ ହେବ, ଅଧମ ମାନେ ତୃଣଟାକୁ ଆପଣ ଚାପି ଦେଉଛନ୍ତି, ତୃଣ କ'ଣ ହେଉଛି? ଆପଣ ପାଦ ଉଠେଇଲା ପରେ କିଷ୍ଣ ପରେ ଉଠୁଛି କି ନାହିଁ? କିନ୍ତୁ ବୈଷ୍ଣବ ଉଠିବନି, ବୈଷ୍ଣବ ସେମିତି ମଥା ନେଇକି ରହିବ, ଏ ତୃଣଠୁ ଅଧମ। ଆଉ ତୃଣ ଅପର ସେବା ଲାଗୁଛି, ବୈଷ୍ଣବ ଏହା ମନେ କରିବ, ବୈଷ୍ଣବ ଧାରା ହେଉଛି ଏହା। ବୈଷ୍ଣବ ଧାରା ମହାପ୍ରଭୁଙ୍କ ଧାରା ବିଶେଷ କରି ଏତେ ସୂକ୍ଷ୍ମ, ଜୀବର ପ୍ରକୃତରେ ଭଗବତ କୃପା ସାଧୁଗୁରୁ କୃପା ନହେଲେ କେହି ଜଣେ ସେ ଷ୍ଟେଜ୍କୁ ଯାଇପାରିବନି। ତୃଣଠୁ ଅଧମ ହେବ ବୈଷ୍ଣବ, ସାଧୁ ସବୁବେଳେ ବିଚାର କରିବ, ସାଧୁମାନେ ସମସ୍ତେ ଯିଏ ନାମ ସେ ବିଚାର କରିବ, ତୃଣ ପରର ଉପକାର କରୁଛି, ମୁଁ କାହାର ଉପକାର କରୁଛି? ତୃଣ ପରର ଘର ଛାଇବାର କାମରେ ଲାଗୁଛି, ଏବଂ ତୃଣକୁ ଯେଉଁ ଛେଳି ଖାଉଛି ତାକୁ କମସେ କମ ଗୋଟେ ମଣିଷ ଖାଉଛି, ମୋତେ କିଏ ଖାଉଛି? ମୁଁ ମରିଗଲେ କିଏ ଖାଉଛି? ମୁଁ କାହା ସେବାରେ ଲାଗୁଛି? ମୁଁ କୌଣସି ମାନବ ସେବାରେ ଲାଗିପାରୁନି ମୋ ଜୀବନ ଏଭଳିଆ। ତୃଣ ବରଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କାହାର ଉପକାର କରୁଛି, ମୁଁ କାହାର ଉପକାର କରିପାରୁନି, ଆକୁ ତୃଣା ଅଧମ କୁହାଯାଏ। ଏବଂ ଦୁଇ ପ୍ରକାର ସେ କହୁଛନ୍ତି, ଉତ୍ତମ ହୟା ଆପଣ ଆଗେ ମାନେ ତୃଣାଧମ, ଦୁଇ ପ୍ରକାର ସହିଷ୍ଣୁତା କରେ ବୃକ୍ଷସମ, ଆ ତୋରର ଇବ ସହିଷ୍ଣୁନା। ସହିଷ୍ଣୁ ଯେତେ ଅଛନ୍ତି ବୃକ୍ଷ, ଭଗବାନ ତ ଆଉ କାହାର ଉଦାହରଣ ଦେଇନାହାନ୍ତି, ବୃକ୍ଷ ଉଦାହରଣ ଦେଇଛନ୍ତି। ଦୁଇଟା ସହିଷ୍ଣୁ ବୃକ୍ଷର ଗୁଣ, ଆଉ ବୈଷ୍ଣବ ଝିଅ ହେବ ସେ ସେଇଭଳି ସହିଷ୍ଣୁ ହେବାକୁ ପଡ଼ିବ। କିଭଳି ନା ବୃକ୍ଷ ଜ୍ଞାନ ପ୍ରଥମ କହୁଛନ୍ତି, ବୃକ୍ଷ ଜ୍ଞାନ କାଟିଲେ ନା କିଛି ନା ବୋଲୟ, ବୃକ୍ଷକୁ କାଟିଦେଲେ କିଛି କହୁଛି? ବୃକ୍ଷକୁ କାଟିଦେଲେ କିଛି କହୁନି, ଅର୍ଥାତ୍ ବୈଷ୍ଣବ ଯଦି କିଏ ମାରିଦେବି କି ବୈଷ୍ଣବ କିଛି କହିବନି, ହେଇପାରିବା? ଆମେ ଗଛଟାକୁ ଆପଣ କାଟିବେ, କାଟିକି ବସିବେ କେଉଁଠି? କୁଟାରିଆ ଦେଖିଛନ୍ତି, କୁଟାରିଆ କୁଟାରିଆ ମାନେ ଜଣେ କୁଟାରିଆ ହାଣନ୍ତି ସେ ଗଛ, ଏମିତି ତ ଆଚାର୍ଯ୍ୟମାନେ ଆମର ଟୀକା ଦେଉଛନ୍ତି, କେତେ ଗଛ ସହିଷ୍ଣୁ, କାଟିଦେଲେ ତ କିଛି କହୁନି କହୁନି, ପୁଣି ଅଧା କାଟିକି ତା ଗଛ ମୂଳରେ ବସୁଛନ୍ତି, ତଥାପି ତାଙ୍କୁ କ'ଣ ଦେଉଛି? ସେ ମନା କରିନି ମୋ ଗଛ ମୂଳରେ ବସେନି, ମୋତେ କାଟୁଛି ତୁ କାହିଁକି ବସୁଛୁ? ଯିଏ ଅଧା କାଟୁଛି ଗଛଟାକୁ ରେଷ୍ଟ ନେବା ପାଇଁ ସେଇ ଗଛ ମୂଳରେ ବସୁଛି, ସେଇଠି ଛାଇ ପାଉଛି ଗଛ, ତାକୁ ବି ଛାଇ ଦେଉଛି, ଗଛ ମନା କରୁନି ତୁମର, ତୁ ବରଂ କାଟୁଛୁ କାଟ, ତୁ ବସ। ବୈଷ୍ଣବ ଏଇଭଳି ହବ, ଦୁଇ କହୁଛନ୍ତି, ଦୁଇ ବୃକ୍ଷ ଜେନ କାଟିଲେ ନା କିଛି ନା ବୋଲେ, ବୃକ୍ଷ କାଟିଲେ ବି କିଛି କହୁନି, ଏବଂ କାଟିକି ତା ଗଛ ମୂଳେ ଯିଏ ବସୁଛି ତାକୁ ବି କିଛି କହୁନି, ଏବଂ ଶୁଖିଆ ମଇଲେ କାହାର ପାଣି ନା ମାଗେ, ଶୁଖିକି ମରିଗଲେ କାହାକୁ ପାଣି ମାଗୁନି, କାହାକୁ ପାଣି ମାନେ, ସେମିତି ଠିଆ ହେଇଛି ବୈଷ୍ଣବ, ସେମିତି କାହାକୁ ମାଗିବ ନା, କାହାକୁ? ଭଗବାନଙ୍କୁ ମାଗିବ ନା, ପ୍ରଭୁ ମୋତେ ଏଇଟା ଦିଅ ବୋଲି? ନାଇଁ, ଶୁଖିଆ ମଇଲେ କାହାର ପାଣି ନମା, ମରିଗଲେ ବି ସେ କାହାକୁ ମାଗିବ, ବୈଷ୍ଣବ ଏଇଭଳି ହେବାକୁ ପଡ଼ିବ। ଏବେ ପ୍ରଥମ ଗୁଣ କହିଲା, ଏବେ ବୃକ୍ଷର ଦ୍ୱିତୀୟ ଗୁଣ କହୁଛନ୍ତି, ଯିଏ ଯାହା ମାଗ ଏ ତାର ଦେହ ଆପଣା ଧନ, ଯିଏ ଯାହା ମାଗୁଛି ବୃକ୍ଷକୁ ତା ଦେଉଛି। କେମିତି ମାଗୁଛି? ଜଣେ ତ ବୈଷ୍ଣବ କହୁଛନ୍ତି ଏମିତି ମାଗୁନି, ଆମକୁ ମାଗିଲେ ଆମେ ଦେଇଦେଉଛେ, ହଁ ବୈଷ୍ଣବ ଲୋକ ଗରିବ ଲୋକଟେ ମାଗୁଛି, ବାଡ଼େଇକି ମାଗିଲେ ବୃକ୍ଷ ଦେଉଛି ବୈଷ୍ଣବ, ସେ ହେବା ଦରକାର। ବାଡ଼େଇକି ମାଗିଲେ ମାନେ ଗଛକୁ ଦେଲେ ଆପଣ ଫଳ ଆଣୁଛନ୍ତି, କେମିତି ମାରୁଛନ୍ତି? କିଏ ଟେକା ଫିଙ୍ଗୁଛି, ସେ କହୁଛନ୍ତି ବୃକ୍ଷ ଯଦି ଫଳଟିଏ ଦେଇପାରୁନି, ସେ କ'ଣ କହୁଛି? ଠିକ୍ ଅଛି ଭାଇ, ମୁଁ ଫଳ ଟିକେ ଦେଇପାରିଲିନି, ତୁ ପତ୍ର ଟିକେ ନେ। ଆପଣ ଟେକାଟା ପକାଇଲେ ଗଛରେ ଗୋଟେ ପତ୍ର ଝଡ଼ି ପଡ଼ୁଛି। ଆମର ଆଚାର୍ଯ୍ୟମାନେ କହୁଛନ୍ତି ଯେ ବୃକ୍ଷ ଏତେ ସହିଷ୍ଣୁ, ଯଦି ଫଳ ଗୋଟେ ତାର ନାହିଁ ବା ଦେଇପାରୁନି, ତାହେଲେ ଟେକା ମାରିବା ଲୋକ ବି ସେ ପତ୍ର ଟିକେ ଝଡ଼େଇ ଦେଉଛି। ମୁଁ ସେଥିପାଇଁ କହୁଛନ୍ତି ନା, ଯେ ଯାହା ମାଗଇ ତେ ଦେହ ଆପଣା ଧନ, ନିଜର ଧନ ଦେଉଛି। ଲୋକ ତ ଏଭଳି କାଟିକି ତାର ଜାଳକୁ ଅଧା ଅଧା କାଟିକି ହାଇୱେ କର ଦେଖିବ ଧରି ଆସୁଛନ୍ତି, କିଛି ବୃକ୍ଷ କହୁନି, ଚୁପଚାପ ରହିଯାଉଛି। ବୈଷ୍ଣବ ସେଇଭଳି ହେବ। ଆପଣ ଚିନ୍ତା କରନ୍ତୁ, ଆମର ଆମର ଗେଟ୍ ଡୋର୍ଟା କେଉଁଠି? ଏଇଟା ହେଉଛି ସେଇଠି ଆମକୁ ପହଞ୍ଚିବାକୁ ପଡ଼ିବ, ସେଇଟା ଆମର ଅନ୍ତିମ ଜିନିଷ। ଏଇଠି ନ ପହଞ୍ଚିଲା ପର୍ଯ୍ୟନ୍ତ ପ୍ରେମ ରାଜ୍ୟର ଏଇଟା ହେଉଛି ଦ୍ୱାର। ଯଦି ବୈକୁଣ୍ଠ ରାଜ୍ୟରେ ଦ୍ୱାର ଜୟ ବିଜୟ ଥାଆନ୍ତି ସେଠି ଏଇ ଶ୍ଳୋକ ଲେଖା ହେଇଛି, ତାର ପରେ ପ୍ରେମ ରାଜ୍ୟକୁ ଜଣେ ବସିବ। ସେଥିପାଇଁ ସେ କହୁଛନ୍ତି ଯେ ଯେ ମାଗିତେ ଦେହ ଆପଣା ଧନ ଘର୍ମ ବୃଷ୍ଟି ସହେ ଆନେର କରଇ ରକ୍ଷଣ। ଘର୍ମ ସହେ ବୃଷ୍ଟି ସହେ, ଖରା ସହେ ଆଉ ବର୍ଷା ସହେ, ବୈଷ୍ଣବ ସେଭଳି ସବୁକିଛି ସହେ, ସବୁକିଛି ସହେ କିନ୍ତୁ ପ୍ରତିବାଦ ନାହିଁ। ଏତେ ଖରା ହେଉଛି ସେ କମ୍ପ୍ଲେନ୍ କରୁନାହାନ୍ତି, ଆଉ ବର୍ଷା ନହେଲେ ଏତେ ବର୍ଷା ହେଉଛି, ଘର୍ମ ଶୀତ ସବୁକିଛି ସହୁଛନ୍ତି, ବୃକ୍ଷର ନାହିଁ, ବୈଷ୍ଣବ ସବୁକିଛି ସହେ। ଆମର ଗୁରୁଦେବଙ୍କ ଭାଷାରେ ତୁମକୁ କ'ଣ ଗ୍ରାମର ପୋଖର ତୁଠ ପଥର ହେବାକୁ ପଡ଼ିବ। ତୁଠ ପଥର ଜାଣିଛନ୍ତି ନା? ବାଲେଶ୍ୱର ଜିଲ୍ଲାରେ ବେଶୀ ୟୁଜ୍ କରନ୍ତି ତୁଠ ପଥର କୁହନ୍ତି। ଗ୍ରାମରେ ଗୋଟେ ପୋଖରୀ ଥାଏ, ଗ୍ରାମରେ ପଶିଲା ବେଳକୁ ପ୍ରଥମେ ମାନେ ଗୋଡ଼ ଧୋଇବା ପାଇଁ ଗୋଟେ ପଥର ପଡ଼ିଥାଏ। ଦେଖିବେ ବିଲରୁ ଯିଏ ଆସିବ ତା ଗୋଡ଼ ଫାଟିଥିବ, ସେ ସେଠି ଗୋଡ଼ ଘସିବ। ଯିଏ ବିଷ୍ଟା ମାଡ଼ିକି ଆସିବ ସେଠି ଗୋଡ଼ ଘସିବ। ମାଆ ମାନେ ଆସିବେ ସ୍ନାନ କରିବେ ସେଠି ଗୋଡ଼ ଘସିବେ, କିଏ ଲୁଗା ସଫା କରିବ ସେଠି ଗୋଡ଼ ଘସିବ, ପଥର ସେଠି ବସିଥିବ। ବୈଷ୍ଣବ ଯିବ ସେ ଏଇଭଳିଆ। ସେଥିପାଇଁ ତ ଏସବୁ ଗୁଣ ଆମର ଆସିବନି ବୋଲି ବି ସାଧୁସଙ୍କ ପାଇଁ ଆମେ ପ୍ରାର୍ଥନା କରୁଛେ। ଏ ଶ୍ଳୋକର ଟୋଟାଲ କହିପାରିବେ କେଉଁ ବୈଷ୍ଣବ ଭୋଜନ ଅଛି? ଟୋଟାଲ ଏ ଶ୍ଳୋକଟା ଗୋଟେ ବୈଷ୍ଣବ ଭୋଜନ କରାଯାଇଛି, ଗୁରୁଦେବଙ୍କୁ ପ୍ରାର୍ଥନା କରାଯାଏ। ଗୁରୁଦେବ କୃପା ବିନ୍ଦୁ ଦିଆ କର ଏ ଦାସେ ତୃଣାପେକ୍ଷା ଅତିହୀନ, ସକଲ ସହନେ ବଲ ଦିଆ କର ନିଜ ମାନେ ସ୍ପୃହାହୀନ, ସକଲେ ସମ୍ମାନ କରିତେ ସକତି ଦେଓନାଥ ଯଥାଯଥ, ତବେ ତ ଗାଇବ ହରିନାମ ସୁଖେ ଅପରାଧ ହୁଏ। ଏଇ ହେଉଛି ଏଇ ଶ୍ଳୋକର ଅର୍ଥଟାକୁ ସେଠି ତାତ୍ପର୍ଯ୍ୟ ଦିଆହେବ। ଏ ଶକ୍ତି ଆମର ଆସିପାରିବ ନା ଅନ୍ଲେସ୍ ଆମେ ସାଧୁସଙ୍ଗ କରି ଗୁରୁକୃଷ୍ଣଙ୍କୁ ପ୍ଲିଜ୍ କରି ମନ୍ତ୍ର ଯ ମନ୍ତ୍ର ସେ ଗୁରୁ ସ୍ୱୟଂ, ଯେ ଯୋ ଗୁରୁ ସେ ମନ୍ତ୍ର ସ୍ୱୟଂ, ଏ ଭଗବାନ ଯୋ ମନ୍ତ୍ର ସେ ଭଗବାନ ସ୍ୱୟଂ, ଯେ ମନ୍ତ୍ର ସେ କିନ୍ତୁ ଭଗବାନ ଆଉ ମନ୍ତ୍ର ପ୍ରଦାନ କରୁଛନ୍ତି ସ୍ୱୟଂ ଗୁରୁ। ତେଣୁ ଗୁରୁଦେବ ଶୁଦ୍ଧ ଗୁରୁ ଆଉ ଭଗବାନ ନାମ ଦୁଇ ଜଣ ଦେଲେ ପ୍ରସନ୍ନ ନାଗ ଜୀବର ସ୍ଥିତି ଆସିବ। ଭକ୍ତିସିଦ୍ଧାନ୍ତ ଠାକୁରଙ୍କ ଭାଷାରେ ଆମେ ଆଗେ ତୃଣାଦେବୀ ଶୁଣୁଛେ କି ନାମ କରେ, ଯିବ କେବେ ତୃଣାଦେବୀ ଶୁଣୁଛେ ନା? ହେଇପାରିବନି, ଆମର ତ ଅହଂକାର ଭରପୁର ହେଇକି ରହିଛି, ଆମେ ପାରିବନି। ଆମର ତେଣୁ ସେ କହିବାର ତାତ୍ପର୍ଯ୍ୟ ଯିବ ଏଇ ଅଭିମାନ ନେଇ ନାମ କରିବା ଦରକାର। ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୋ ଛଡ଼ା ଜଗତରେ ସମସ୍ତେ ଭକ୍ତ, ମୁଁ ହେଉଛି ଅଭକ୍ତ। ବାସ୍ ଏଇଟାକୁ ଷ୍ଟାମ୍ପ ବାଡ଼େଇକି ଭଜନ ଆରମ୍ଭ କରିବା ଦରକାର। ଏବଂ ସେ କହୁଛନ୍ତି ସେ କଥା, ଉତ୍ତମ ହୟା ବୈଷ୍ଣବ ହବେ ନିରଭିମାନୀ, ଜୀବ ସମ୍ମାନ ଦେବେ ଜାଣି କୃଷ୍ଣ ଅଧିଷ୍ଠା, ଯିବ ସମସ୍ତଙ୍କୁ ସମ୍ମାନ ଦେବେ। ଏଭଳି ତ ଆମର ପୁରୁଣା ଆଚାର୍ଯ୍ୟ, ମୁଁ ଜଣେ ପୁରୁଣା ବୈଷ୍ଣବ ସେ ଅବଶ୍ୟ ଅପ୍ରକଟ ହେଇଗଲେଣି, ତାଙ୍କ ପାଖରୁ ମୁଁ ଶୁଣିଲି ଯେତେବେଳେ ଭକ୍ତି ସିଦ୍ଧାନ୍ତ ସେସବୁ ଠାକୁର ଥିଲେ, ଜଣେ ପାଦରେ ହିଁ ଏମିତି ଗୋଟେ କବାଟକୁ ଠେଲିଦେଲେ, ଠାକୁର ଡାକିଲେ ସାଙ୍ଗେ ସାଙ୍ଗେ, ଏ ବୈଷ୍ଣବ ହେଇ ତୁଇ ପାଦ କେମିତି ୟୁଜ୍ କଲ କବାଟରେ, ଯେଉଁ କବାଟ ଭଗବାନଙ୍କୁ ସେବାର ଲାଗୁଛି, ମନ୍ଦିର ନ ହେଇପାରେ ସେ ଘର, ଆଉ କୌଣସି ବସ୍ତୁକୁ ପାଦରେ ବି ଝାଡ଼ୁଟାକୁ ପାଦରେ ଠେଲିଦେବା, କବାଟକୁ ପାଦରେ ଠେଲିଦେବା, ବୈଷ୍ଣବ ସଦାଚାର ଏଭଳି ଅସମ୍ମାନ, ଏଇଟା ଏଇ ହ୍ୟାବିଟ୍ ଟେଣ୍ଡେନ୍ସି ଆମର ବଢ଼ିଯିବ। କାହାକୁ ଅସମ୍ମାନ କରାଯିବ ନା? କୃଷ୍ଣ ଅଧିଷ୍ଠାନ ଜାଣି କୌଣସି ଜୀବକୁ ଅସମ୍ମାନ କରାଯିବ ନା? ଯେତିକି ସାମର୍ଥ୍ୟ ଆମର ଅଛି ସମ୍ପୂର୍ଣ୍ଣ ସବୁକିଛି ୟୁଜ୍ କରି, ବୃକ୍ଷ ଯେଭଳି ସବୁକିଛି ସହିଷ୍ଣୁତା, ସବୁକିଛି ତାର ଯେତେ ଅଛି ଉପକାର କରିବାର ସବୁକିଛି, ସେ ପତ୍ରଟିଏ ଦେଉଛି ଟେକା ମାରିବା ଲୋକକୁ ପତ୍ରଟିଏ ଦେଉଛି, ଜଣେ ଫୁଲଟିଏ ଦେଉଛି, ଜଣେ ଫଳ ଦେଉଛି, ପାଚିଲା ଫଳ ନା ତ କିଛି ଜଣେ କଞ୍ଚା ଫଳଟିଏ ଖସେଇ ଦେଉଛି, କିନ୍ତୁ ତା ମନରେ ଗ୍ଲାନି ନାହିଁ। ଆଉ ଗୋଟେ କଥା ତ ସିଏ କହୁଛନ୍ତି, ମୁଁ ଭୁଲିଗଲି କହିବା ପାଇଁ, ମୋତେ ବହୁତ ପସନ୍ଦ ଲାଗେ ସେ କଥା, ବୃକ୍ଷ କାଟିଲା ବେଳେ କାଟିଆ ଲୋକକୁ କ'ଣ କହୁ ଜାଣିଛନ୍ତି? କାଟିଆ ଲୋକକୁ ଯେତେବେଳେ ବୃକ୍ଷ ପଡ଼େ କ'ଣ କୁହେ? ଆବାଜ କରେନି, କଟକଟ କଟକଟ ଆବାଜ। ଆମର ତ ଆଚାର୍ଯ୍ୟମାନେ କହୁଛନ୍ତି କଟକଟ କରୁନି, ବୃକ୍ଷ କହୁଛି ଭାଇ ତୁ ମୋତେ କାଟୁଛୁ କାଟ, କମ୍ ସେ କମ୍ ତୁ ସାବଧାନ ହଉ, ତୋ ଉପରେ ମୁଁ ପଡ଼ିଯିବି କାଳେ, ତୋର ଅପରାଧ ନା ତୋର କ୍ଷତି ହଉ, ତୁ ଟିକେ ଦୂରେଇ ଯା। ବୃକ୍ଷ ଏଥିପାଇଁ ଆବାଜ କରେ, ବୈଷ୍ଣବ ସେଭଳି ଯେ ମାରୁଛି ହାଣୁଛି, ତା କହେ ଭାଇ ତୁମେ ମାରୁଛୁ ମାରୁଛୁ ଠିକ୍ କରୁଛୁ, ତୁ ଟିକେ ମୋତେ ଦୂରେଇକି ରହ, କାଳେ ମୋର କୌଣସି ପ୍ରତିକ୍ରିୟା ତୋ ଉପରେ ପଡ଼ିପାରେ, ବା ମୁଁ କାଳେ ମୋର ଖରାପ ପ୍ରବୃତ୍ତିରେ ମୁଁ ତୋତେ ମାରିଦେଇପାରେ, ମୁଁ ହାଣୁଛୁ ହାଣ। ବୈଷ୍ଣବ ବୃକ୍ଷ ଭଳିଆ ଏଇ ଷ୍ଟେଜ୍କୁ ଆମକୁ ବାସ୍ତବିକ ଯିବାକୁ ପଡ଼ିବ। ଏଥିପାଇଁ ମହାପ୍ରଭୁ ତ ବିଲକୁଲ କିଛି କହିଲେ ନା, କେବଳ ଆଠଟି ଶ୍ଳୋକ ହିଁ କହିଲେ, ତୃଣାଦପି ଶୁଣିଚେନ ତୋରର ଇବ ସହିଶୃଣା। କାଲି କହୁଥିଲେ ଆମେ ଏତେ ଆସି ନିନ୍ଦା କଲେ ରାମଚନ୍ଦ୍ର ପୁରୀ, ମହାପ୍ରଭୁ ଦିନେ ହିଁ କହିଲେ ନା ଗୁରୁ ଜ୍ଞାନରେ, ମୋ ଗୁରୁ ଭ୍ରାତା ନା ଗୁରୁଦେବଙ୍କର ଭ୍ରାତା ନା ଈଶ୍ୱରପୁରୀ ରାମଚନ୍ଦ୍ର ପୁରୀ ଗୁରୁ ଭ୍ରାତା, ଇଏ ଗୁରୁ ଗୁରୁଦେବଙ୍କର ଭ୍ରାତା, କିଛି କହିଲେ ନା ମହାପ୍ରଭୁ, ନା ସେ ଗୁରୁ ଭ୍ରାତା, ଏତେ ବଡ଼ ନିନ୍ଦା କରୁଛନ୍ତି ପୁଣି ଗୁରୁ ଯାଙ୍କୁ ତ୍ୟାଗ କରୁଛନ୍ତି, ତାଙ୍କୁ ବି ସେ କିଛି କହୁନାହାନ୍ତି, ସବୁବେଳେ ବିନୟ ମହାପ୍ରଭୁ। ଗୁରୁ ଜ୍ଞାନ ଆସିଲା ମାନେ ଭୟ କରନ୍ତି, ଗୁରୁ ଜ୍ଞାନରେ ପ୍ରଣାମ କରନ୍ତି, ମହାପ୍ରଭୁ ତୁମକୁ ପ୍ରଣାମ କରନ୍ତି। ମହାପ୍ରଭୁ ମୂର୍ତ୍ତିମନ୍ତ, ତୃଣାଦେବି ଶୁଣିଥିଲେ ନା ମୂର୍ତ୍ତିମନ୍ତ ପ୍ରତି, ଆଉ ବୈଷ୍ଣବ ହେବାକୁ ହେଲେ ଆମର ତ ସେ ଭାବ ନାହିଁ, କମସେ କମ ଆମେ ପ୍ରୟାସ କରିବା ଦରକାର, କାଳ ମନ ବାକ୍ୟରେ କାହାକୁ କଷ୍ଟ ନ ଦେଇ ଭଗବାନ ପ୍ରାର୍ଥନା କରି ପ୍ରଭୁ କିଭଳି, ବିଶେଷ କରି ସିକ୍ରେଟ୍ ଅଫ୍ ସକ୍ସେସ୍ ନାମ ରହୁଛି ଏଇଟା, ଆପଣ ମନେ ରଖିବେ। ନାମ କଲାବେଳେ ଯଦି କିଛି ପ୍ରାର୍ଥନା କରାଯାଏ ଭଗବାନଙ୍କ କେବଳ ଗୋଟିଏ ପ୍ରାର୍ଥନା କରାଯାଏ, ଧନଞ୍ଜନ ନଇ ମାଗେ କବିତା ସୁନ୍ଦରୀ ଶୁଦ୍ଧ ଭକ୍ତି ଦେହମରେ କୃଷ୍ଣ କୃପା କରେ। ମହାପ୍ରଭୁ ପ୍ରାର୍ଥନା କରୁଛନ୍ତି, ବାସ୍ତବିକ ନାମ କରିବା ସମୟରେ ଏଇ ଜିନିଷ ହିଁ ମାଗାଯାଏ ଯେ ପ୍ରଭୁ ମୋତେ କିଭଳି ତୃଣଠୁ ହୀନ କର। କାହିଁକି ନା ଅମାନିନ ମାନଦିନ କୀର୍ତ୍ତନୀୟ ସଦା ହରି, ଆମେ ସବୁବେଳେ ହରିକୀର୍ତ୍ତନ କରିବା ନା, ଏଇଟା ନହେଲେ କିନ୍ତୁ ହରିକୀର୍ତ୍ତନ ହେବ। ସେଥିପାଇଁ ସବୁବେଳେ ତୃଣାଦେବୀ ଶୁଣିଛ ନା, ଯେତେବେଳେ ନାମ କରୁଛେ ପ୍ରଭୁ ମୁଁ କିଭଳି, ମୁଁ ସବୁଠୁ ଅଧମ ଲୋକ, କିଭଳି ଆପଣ ନାମ କରିପାରିବେ ମୋତେ ଏଇ ଶକ୍ତିଟା ଦିଅନ୍ତୁ, ମୁଁ କିଭଳି ସବୁବେଳେ ତୃଣଠୁ ହୀନ ହୋଇକି ରହିବି, ମୋତେ ଏଇ ସ୍ଥିତିରେ ପକାନ୍ତୁ। ଭଗବାନ ସେ ସ୍ଥିତିରେ ପକାଇବେ, ଆପଣ ଆର୍ଟିଫିସିଆଲ ଏଇଟା କରିପାରିବେନି। ଆର୍ଟିଫିସିଆଲ କେତେଦିନ ପୂଜିଂ କରିବେ, ଧରା ପଡ଼ିଯିବ ପଟକି। ଭଗବାନ ଆପଣଙ୍କୁ ଏଭଳି ପରିସ୍ଥିତିରେ ପକାଇବେ ଆପଣ ତୃଣାଦେବୀ ଶୁଣିଛନ୍ତି ହେବାକୁ ବାଧ୍ୟ ହେବେ। ଆପଣ ଭଗବାନ ସେ ସ୍ଥିତିରେ ପକାଇବେ, ଭଗବାନ କରିବେ ଜୀବ କହିପାରିବେନି। ଗୁରୁକୃଷ୍ଣ ଆପଣଙ୍କୁ ଏଭଳି ସ୍ଥିତିରେ ପକାଇବେ ଆପଣଙ୍କୁ ତୃଣାଦେବୀ ହେବାକୁ ହିଁ ପଡ଼ିବ, ଆଉ ଉପାୟ କିଛି ନାହିଁ, ମୁଁ ଖୋଲିପାରିବେନି, ସେ ଚକ୍ରରେ ପକାଇ ଦେଇଥିବେ ଆପଣ। ଜୀବ ଭଗବାନ ଦୁଃଖ ନ ଆସିଲେ ଜୀବ କୃଷ୍ଣ ପାଇଁ କାନ୍ଦିପାରୁନି, କି ଦୁଃଖ ଆଣିକି ଦେବ କିଏ, ଏ ଦୁଃଖ ନ ଆସିଲେ, ଦୁଃଖ ଆସିଲେ କୃଷ୍ଣଙ୍କୁ ଯେମିତି କହିଲେ ବିପଦ ସତ ସାତ ସତ୍ରପୁତ୍ର ଜଗତଗୁରୁ, ବିପଦ ଆସିଲେ ପ୍ରଭୁଙ୍କୁ ସ୍ମରଣ କରିବେ, ଆମକୁ କ'ଣ ବିପଦ ଆସୁନି, ଆମେ ସ୍ମରଣ କରିପାରୁଛେ ହବ ନା। ଭଗବାନ ଏଭଳି ଆରେଞ୍ଜମେଣ୍ଟ କରିବେ, ଏଭଳି ବିପଦ ଆରେଞ୍ଜମେଣ୍ଟ ଦେବେ ଗଜେନ୍ଦ୍ର ଭଳି। ଭଗବାନ ଯେତେବେଳେ ଚାହିଁବେ ଜୀବକୁ ଉଦ୍ଧାର କରିବା ପାଇଁ ସ୍ପେଶାଲ ବ୍ୟବସ୍ଥା କରିବେ ଭଗବାନ, ତେଣୁ ଜୀବର ଆଉ କିଛି ଉପାୟ ନଥିବ, ସେ କେବଳ ଭଗବାନ ଉପରେ ନିର୍ଭର କରିବେ। ସେଥିରେ ଭଗବାନଙ୍କ ଆରେଞ୍ଜମେଣ୍ଟ, ଭଗବାନ ଆମକୁ ଏମିତି ପରିସ୍ଥିତିରେ ପକାଇବେ ଆମେ ତୃଣାଦେବୀ ଶୁଣିଛନ୍ତି ହେବା ପାଇଁ ବାଧ୍ୟ ହେବା, ସେଥିରେ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର। ଏମିତି ପରିସ୍ଥିତିରେ ପକାଇଦେବେ ଆମେ, ଆଉ ସ୍ୱାଭାବିକ ହେବାକୁ ପଡ଼ିବ, ନହେଲେ ହେବେ ନେଚୁରାଲ ଆସିବ, ଆମେ ଆର୍ଟିଫିସିଆଲ ଏଇଟା କରିପାରିବାନି। ଏବଂ ଶେଷରେ କହୁଛନ୍ତି ଏଇ ମତ ହୟା ଯେ ପ୍ରେମ କୃଷ୍ଣ ନାମ ଲୟ ଶ୍ରୀକୃଷ୍ଣ ଚରଣ ତାର ପ୍ରେମ ପୂଜା, ଏଇ ତୃଣାଦେବୀ ଭଳି ଯିଏ ନାମ କରିବ ଶ୍ରୀକୃଷ୍ଣ ଚରଣରେ ନିଶ୍ଚିତ ତାର ପ୍ରେମ ମିଳିବ। ଏବଂ ନାମର ମହାତ୍ମ୍ୟ ତ କଳିଯୁଗର ଏତେ, ଯେକୌଣସି ଭାବରେ ନାମ କରନ୍ତୁ ଆପଣ ନିଶ୍ଚିତ ଭାବରେ ଉପକାର, କିନ୍ତୁ ଶୁଦ୍ଧ ନାମ ପାଇଁ ଶେଷରେ କନକ୍ଲୁଜନ୍ ଏତିକି ଆମେ କହି କଥା ଆମ ଶେଷ ହେବ। ଯେତେବେଳେ ହରିଦାସ ଠାକୁରଙ୍କ ନିକଟରେ ମାୟା ଆସିଥିଲେ ନା, ରାମଚନ୍ଦ୍ର ଖାଁ ପଠାଇଥିଲେ, ନାଇଁ ନାଇଁ ରାମଚନ୍ଦ୍ର ଖାଁ ଯାକ ପଠାଇଲେ, ମାୟା ଯେତେବେଳେ ଆସିଥିଲେ ପରୀକ୍ଷା କରିବା ପାଇଁ, ମାୟାଦେବୀ ମାୟାଦେବୀ ଆସିଲେ ହରିଦାସ ଠାକୁରଙ୍କୁ ପରାସ୍ତ କରିବା ପାଇଁ, କିନ୍ତୁ ହରିଦାସ ଠାକୁରଙ୍କର ନାମର ମୁଖରୁ ଶୁଦ୍ଧ ନାମ ଶୁଣି ମହାପ୍ରଭୁଙ୍କ ପରମ୍ପରାରେ ଆସିଛି। ଶ୍ରୀଚୈତନ୍ୟ ମୁଖାଦ୍ଗିର୍ଣ୍ଣ ହରେ କୃଷ୍ଣ ଦିବର୍ଣ୍ଣ କା, ମହାପ୍ରଭୁଙ୍କ ମୁଖାଦ୍ଗିର୍ଣ୍ଣ ବର୍ଣ୍ଣ, ଏଇ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଆମ ଆସିଛି ଗୁରୁ ପରମ୍ପରା, ଯେ ମହାପ୍ରଭୁ ସ୍ୱୟଂ ଉଚ୍ଚାରଣ କରିଛନ୍ତି, ମହାପ୍ରଭୁଙ୍କ ପରମ୍ପରା ଆମେ ପାଇଛେ ମନ୍ତ୍ର। ମଜୟନ୍ତି ତ୍ରିଜଗତ, ତିନି ଜଗତକୁ ଇଏ ପ୍ରେମର ବନ୍ୟାରେ ଭସେଇବ। ସେଥିପାଇଁ କୃଷ୍ଣଦାସ କବିରାଜଙ୍କୁ ସ୍ୱାମୀ କହୁଛନ୍ତି, ଆନେର କି କଥା ଆପନେ ବ୍ରଜେନ୍ଦ୍ର ନନ୍ଦନ, ଆନେର କି କଥା ଆପନେ ବ୍ରଜେନ୍ଦ୍ର ନନ୍ଦନ, ଅବତରୀ କରେ ନାମ ପ୍ରେମ ଆସ୍ୱାଦନ, ଅବତରୀ କରେ ନାମ ପ୍ରେମ ଆସ୍ୱାଦନ, ମାୟା ଦେବୀ ପ୍ରେମ ମାଗେ ଇଥେ କି ବିସ୍ମୟ, ମାୟା ଦେବୀ ପ୍ରେମ ମାଗେ ଇଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମୟ। କେହି ଯଦି ଶୁଣିଦେବେ ଦଶ ପ୍ରାତ ଶୁଣିଗଲେ, ସେ ଭାବିଲେ ଆମେ ପ୍ରେମ ପାଇଯିବା, ଆମେ ସାବଧାନ ହେଇ କିନ୍ତୁ ହୋଇପାରିବା ନା। କୃଷ୍ଣ ସ୍କୁଲ ଯିବ ସ୍ୱାମୀ ଦୁଇଟା ପ୍ରେମର ଦୁଇଟା ଉପାୟ ଦେଉଛନ୍ତି, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ, ନାମ ସାଧନା, ଆମର ଯେଉଁ ମାର୍ଜର ନୀତି ଆମ ମର୍କଟ ନୀତି କାଲି କହୁଥିଲେ ସେଇ ନାମ ଭଜନ ଆମକୁ ଏଇଭଳି ସିରିୟସ୍ଲି କରିବାକୁ ପଡ଼ିବ। ସାଧୁ କୃପା, ସାଧୁ କୃପା ନାମ କୃପା, ସେ କହୁଛନ୍ତି ଏ ପ୍ରେମର ଏଭଳି ସ୍ୱଭାବ, ଅନ୍ୟରେ କାହା କଥା ଆପଣ ବ୍ରଜେନ୍ଦ୍ର ନନ୍ଦନ ଅପତରି କରେଣ ପ୍ରେମ ନାମ ସଂକୀର୍ତ୍ତନ, ପ୍ରେମ ଆସ୍ୱାଦନ, ଆଉ କାହା କଥା କହିବା, ମାୟାଦେବୀ ଯେ ପ୍ରେମ ଭାବୁଛନ୍ତି କ'ଣ ଗୋଟେ ଆଶ୍ଚର୍ଯ୍ୟ କଥା, ସ୍ୱୟଂ ଭଗବାନ ସେ ସ୍ୱୟଂ ରସପୂର୍ଣ୍ଣ ହେଇକି ସେ ଆସିକି ନିଜେ ପ୍ରେମ ଆସ୍ୱାଦନ କରୁଛନ୍ତି, ନାମ ସଂକୀର୍ତ୍ତନ କରୁଛନ୍ତି, ନାମ ପ୍ରେମ ଆସ୍ୱାଦନ କରୁଛନ୍ତି। ମାୟାଦେବୀ ଯେ ଆସିକି ମାଗିବେ ପ୍ରେମଟା ହରିଦାସ ଠାକୁର, ଏଇଟା ବିସ୍ମୟରେ କ'ଣ ଅଛି, କିଛି ବିସ୍ମୟ ନାହିଁ, ମାୟାଦେବୀ ପ୍ରେମ ମାଗେ ଏଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ, ଏ ନାମ ଗ୍ରହଣ କରିବାକୁ ପଡ଼ିବ ଏଇ ଦଶ ଅପରାଧ ତ୍ୟାଗ କରି, କିନ୍ତୁ ସବୁବେଳେ ସାଧୁଙ୍କ କୃପା ଉପରେ ନିର୍ଭର କରିବ। ଗୁରୁଦେବ ତ ଡାଇରେକ୍ଟ ଜଣ ଇଂଲିଶ କ୍ୟାସେଟ୍ରେ କହିଛନ୍ତି, ହ୍ୱାଟ୍ ସାଧନ ୟୁ କ୍ୟାନ୍ ଡୁ ଇନ୍ କଣ୍ଟିବ, ଓନ୍ଲି ଡିପେଣ୍ଡ ଅନ୍ ମର୍ସି, କେବଳ ସବୁବେଳେ କୃପା ଉପରେ ନିର୍ଭର କରିବାକୁ ପଡ଼ିବ। ଆମର କି ସାଧନ ଭଜନ ଅଛି, କୃପା ହିଁ ବଡ଼। ତେଣୁ ସାଧୁ କୃପା ଏବଂ ନାମ ଭଜନ ଦୁଇଟା ଯାଙ୍କ ଆମକୁ ଏକା, ନାମ କୃପା ସାଧୁ କୃପା, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମେ। ସବୁ ବୈଷ୍ଣବ ସାଧୁ ଗୁରୁ ଆଚାର୍ଯ୍ୟମାନଙ୍କର କୃପା ଯଦି ଆମ ଉପରେ ରହେ ତାହେଲେ ପ୍ରେମ ପ୍ରାପ୍ତିର କୌଣସି ପ୍ରତିବନ୍ଧକ ହେବ ନା। ସେଥିପାଇଁ ବଡ଼ ବଡ଼ ଆଚାର୍ଯ୍ୟମାନେ ଯେତେବେଳେ ଶରତ ତ୍ୟାଗ କରନ୍ତି ତା ପୂର୍ବରୁ ସବୁ ବୈଷ୍ଣବମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତି, ଏଭଳି ସେମାନେ ଜଣାନ୍ତି ଭାବରେ ଥାନ୍ତି ମୋର ଯଦି କୌଣସି ଜୀବ ନିକଟରେ କୌଣସି ବୈଷ୍ଣବ ନିକଟରେ ଅପରାଧ ହୋଇଥାଏ। ସେଥିପାଇଁ ପ୍ରତିଦିନ ତ କମସେ କମ୍ ବୈଷ୍ଣବମାନେ ବୈଷ୍ଣବ ବନ୍ଦନା ବୁଲିବା ଦରକାର, ବୈଷ୍ଣବ ବନ୍ଦନା ଅଛି ବୈଷ୍ଣବମାନଙ୍କୁ ସ୍ମରଣ କରିବା, ଚାରିଧାମର ବୈଷ୍ଣବମାନଙ୍କୁ ସ୍ମରଣ କରିବା ଦରକାର, ସକାଳୁ ଉଠି ଗୁରୁଙ୍କୁ ସ୍ମରଣ କରିବା ଦରକାର, ବୈଷ୍ଣବମାନଙ୍କୁ ସ୍ମରଣ କରିବା ଦରକାର, ବୈଷ୍ଣବମାନଙ୍କ ନାମ ଉଚ୍ଚାରଣ କରିବା ଦରକାର। ସେ ପରମ୍ପରା ତ ଧୀରେ ଧୀରେ ଚାଲିଯାଉଛି ବୃନ୍ଦାବନର ବୈଷ୍ଣବମାନଙ୍କୁ, ଆପଣ ଭଜନ ଗାଇପାରିଲେ କମ୍ ସମୟ ଥିଲେ ବି ବୃନ୍ଦାବନ ସବୁଆଡ଼େ ସବୁ ଯେଉଁ ବୈଷ୍ଣବମାନେ ଅଛନ୍ତି ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି, ମୋର ଅପରାଧ କିଭଳି ସକାଳ ନ ହଉ। ପ୍ରତିଦିନ ସକାଳୁ ଉଠି ଆନିକ କରିସାରିଲା ମାନେ ତିଳକ କରିସାରି ନାମ ମାଳା ପୂର୍ବରୁ ବୈଷ୍ଣବମାନଙ୍କୁ ପ୍ରଣାମ କରି, ଗୁରୁଙ୍କୁ ପ୍ରଣାମ କରି, ତୁଳସୀଙ୍କୁ ପ୍ରଣାମ କରି, ନାମ କରି। ସେଥିପାଇଁ ପ୍ରଭୁପାତ ସେସବୁ ଯେଉଁମାନେ ମନ୍ଦିରରୁ ତାଙ୍କୁ ଫାସିଲିଟି କରିଦେଇଛନ୍ତି କମ୍ ସେ କମ୍ ବାଞ୍ଛା କଳପତରୁ, କିନ୍ତୁ ବାଞ୍ଛା କଳପତରୁ ଏମିତି ଇଏ ହେବା ମାନେ ଡାଇଜିନ୍ ଟାବ୍ଲେଟ୍ ଭଳିଆ ହେବା କଥା ନୁହଁ, ଅପରାଧ କରି ବାଞ୍ଛା କଳପତରୁ ମାରି ହଜମ ନହେଲେ ସେ ନାନି ପୁରା ସିରିୟସ୍ଲି। ବୈଷ୍ଣବ ରାଜ୍ୟରେ ପୁରା ଗୁରୁଦେବ କହିଲା ଭଳିଆ କ୍ଷୁରଧାର। ତେଣୁ ଆପଣମାନେ ଯେତେବେଳେ ହିଁ ନାମ ଭଜନ ରାସ୍ତାକୁ ଆସିଛନ୍ତି ମୋର ଏଇଟା ଉପଦେଶ ବୋଲି ଆପଣମାନେ କେବେ ଗ୍ରହଣ କରିବେ ନା, କାରଣ ଆଜି ଶେଷ ଦିନ, କାଲିଠୁ ଝୁଲଣ ପ୍ରଭୁଙ୍କ ରାଧାକୃଷ୍ଣଙ୍କର ଝୁଲଣ ଉତ୍ସବ ହେବ। ତେଣୁ ଆଜି ଆମେ କଥାଙ୍କୁ ଆପଣମାନଙ୍କର ବିଶେଷ କରି ଆମର ସପ୍ତପତି ପ୍ରଭୁ IIF ଡାଇରେକ୍ଟର ଏବଂ ଆମର IIF ଭକ୍ତମାନେ ତାଙ୍କର କୃପାରୁ ମୁଁ ସାତ ଦିନ ବୈଷ୍ଣବମାନଙ୍କ ମେଳରେ ମୁଁ ପ୍ରଥମ ଥର ପାଇଁ କଥା କହିବାର ସୁଯୋଗ ପାଇଲି, ଯାହାଦ୍ୱାରା ଏବଂ ବିଶେଷ କରି ଗୁରୁଦେବଙ୍କର କୃପା ମୁଁ ଆପଣମାନଙ୍କୁ ଯାହା କିଛି କହିଲି, ଯାହା କିଛି ଗୁରୁକୃଷ୍ଣଙ୍କର କୃପା, କାରଣ ଗ୍ରନ୍ଥ ହୁଅନ୍ତୁ ବା ଶ୍ରବଣ ହଉ ସବୁ ଗୁରୁକୃଷ୍ଣଙ୍କର କୃପା, ତାଙ୍କର କୃପାରେ ମୋର ଯେତିକି ମତି, ଯେତିକି ମୋର ସମର୍ଥ, ଯେତିକି ମୁଁ ଭଜନ ରାଜ୍ୟରେ ଅଗ୍ରଗତି କରିଛି ମୁଁ ଆପଣଙ୍କ ନିକଟରେ ପ୍ରକାଶ କଲି। ଏଇଟା ଗୁରୁକୃଷ୍ଣଙ୍କର ଦୟାରୁ ମୁଁ ଭାବୁଛି ମୋର ଏଠି କିଛି ଅପରାଧ ଥାଏ, ଆପଣମାନେ ସମସ୍ତେ ବୈଷ୍ଣବ କ୍ଷମା କରିବେ, ଏବଂ ମୁଁ କହିବା ସମୟରେ ମୋର ବହୁତ ତ୍ରୁଟି ଥାଇପାରେ, ଆପଣମାନେ ଆପଣଙ୍କ ବୈଷ୍ଣବ ଗୁଣରେ କ୍ଷମା କରିବେ, ଏବଂ ଆପଣମାନେ ସମସ୍ତେ କୃପା କରିବେ କିଭଳି ମୁଁ ବୈଷ୍ଣବ ରାଜ୍ୟରେ ରହି ବିଶେଷ କରି ଭଗବାନଙ୍କର ସେବାରେ, ଗୁରୁକୃଷ୍ଣଙ୍କ ସେବାରେ ଲାଗି ରହିବି। କାରଣ ସବୁ ବୈଷ୍ଣବମାନଙ୍କର କୃପା ହିଁ ଆବଶ୍ୟକ, ସଭାକାର ପଦ ରେଣୁ ଶିରେ ରହୁ ମୋର, ତାପରେ ଯାହାର କୃପା ତେତରି କଳି ମହାଘର। ବୈଷ୍ଣବ ବନ୍ଦନା ମାନେ ଶୁଣିବାକୁ ପଡ଼ିବ ଆପଣ, ବୈଷ୍ଣବମାନେ ପ୍ରଥମେ ନିୟମ ହେଉଛି ପ୍ରଭୁପାଦ ଯେତିକି ଭକ୍ତି ସଞ୍ଚନାରେ ଟେମ୍ପଲ ପ୍ରୋଗ୍ରାମ ରଖିଛନ୍ତି ସେଇଟା ସବୁ ଘୋଷିବାକୁ ପଡ଼ିବ, ଇଏ ପ୍ରଥମ ଜିନିଷ। ସଭାକାର ପଦ ରେଣୁ ଶିରେ ରହୁ ମୋର, ଯାହାର ପ୍ରସାଦ ତରି କଳି ମହାଘର, କଳିକୁ ତାରିବାକୁ ହେଲେ ସମସ୍ତଙ୍କର ପ୍ରସାଦ ଦରକାର। ତେଣୁ ଆପଣମାନଙ୍କର ବିଶେଷ କରି ମୁଁ ବହୁତ ଋଣୀ, କାରଣ କମସେ କମ୍ ମୋର ଅସତି ଜିହ୍ୱାକୁ ମୁଁ ସତ୍ କାର୍ଯ୍ୟରେ ଲଗେଇ ପାରିଛି, ଆପଣମାନେ ସୁଯୋଗ ଦେଇଛନ୍ତି, ଶ୍ରବଣ କହିଛନ୍ତି ବହୁତ ଧୈର୍ଯ୍ୟ ଧରି, ଏବଂ ଗୁରୁଦେବଙ୍କ ପାଖରେ ମୁଁ ବସିକି କଥା କହିଛି, ମୁଁ ବହୁତ ଧନ୍ୟବାଦ। ଏବଂ ଗୁରୁଦେବ ମୋତେ କ୍ଷମା କରେ ଯଦି ମୁଁ ତାଙ୍କର ପ୍ରୀତିବିଧାନ ଯଦି ନ ହେଇଥିବ ଗୁରୁଗୁରାଙ୍କ ପ୍ରୀତିବିଧାନ ପାଇଁ, ତାହେଲେ ଏଇଟା ମୋର କେବଳ ସମୟରେ ହିଁ ଯିବ। ତେଣୁ ମୁଁ ଆଶା କରୁଛି ଆପଣମାନେ ମୋର ଦୋଷ ତ୍ରୁଟି କ୍ଷମା କରିବେ ଏବଂ କୃପା କରିବେ। ମୁଁ ଏଠି କହିବି ବର୍ତ୍ତମାନ ପ୍ରବଚନ କାର୍ଯ୍ୟକ୍ରମ
ଉତ୍ତର ଦେଉଛନ୍ତି। ଛଅଟି ପ୍ରଶ୍ନ ଭିତରେ ଗୋଟିଏ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଛଅଟି ପ୍ରଶ୍ନ ପଚାରିଥିଲେ ସୋନକାଦି ମୁନିମାନେ, ଏବଂ ଭାଗବତମ୍ ଏହି ଛଅଟି ପ୍ରଶ୍ନ ଉପରେ ହିଁ ଆଧାରିତ। ବୃହି ଯୋଗେଶ୍ୱର କୃଷ୍ଣ ବ୍ରହ୍ମଣୀ ଧର୍ମବତ୍ମନି ସାକାଷ୍ଟା ମଧୁନ ପେତି ଧର୍ମ କାଂସରଣଙ୍ଗତ। ସୋନକାଦି ମୁନିମାନେ ପଚାରୁଛନ୍ତି, ହେ ସୁତ ଗୋସ୍ୱାମୀ, ଭଗବାନ ଶ୍ରୀକୃଷ୍ଣ ମଥୁରା ରୂପକ ପୂର୍ବ ଦିଗରେ ଉଦୟ ହୋଇଥିଲେ ଏବଂ ପ୍ରଭାସ ରୂପକ ପଶ୍ଚିମ ଦିଗରେ ବର୍ତ୍ତମାନ ଅସ୍ତ ହୋଇଯାଇଛନ୍ତି। ସାକାଷ୍ଠା ମଧୁନ ପ୍ରତି ଧର୍ମ କାଂସରଣଙ୍ଗତ, ଯେ ଧର୍ମ ଜ୍ଞାନ ସହ ପ୍ରଭୁ ସ୍ୱଧାମକୁ ଗଲେ, ଧର୍ମ କାହାର ଶରଣ ନେଲେ, ବିଶେଷ କରି ଧର୍ମ ଅର୍ଥରେ ଏଠି ପରମ ଧର୍ମ ବୁଝିବାକୁ ପଡ଼ିବ। ଆଚାର୍ଯ୍ୟବର୍ଗମାନେ କହୁଛନ୍ତି ପରମ ଧର୍ମ ଅର୍ଥ ଭଗବାନଙ୍କର ଧ୍ୟାନ ପୂଜନ ଅର୍ଚ୍ଚନ, ଏଗୁଡ଼ିକୁ ବ୍ୟକ୍ତି କିଭଳି ଭାବରେ ଜାଣିବ, କେଉଁଠି ଆଶ୍ରୟ କରିବ, କାହାକୁ ଆଶ୍ରୟ କରିବ। ଭଗବାନଙ୍କୁ ସବୁ ସମୟରେ ସୂର୍ଯ୍ୟ ସହିତ ତୁଳନା କରାଯାଇଛି, ଏବଂ ଆଉ ଜଣଙ୍କୁ ସୂର୍ଯ୍ୟ ସହିତ ତୁଳନା କରାଯାଇଛନ୍ତି ପ୍ରଭୁ ଭାଗବତମ୍। ଭାଗବତଙ୍କୁ ସବୁବେଳେ ସୂର୍ଯ୍ୟ ସହିତ ତୁଳନା କରାଯାଇଛି ସବୁ ସମୟରେ, ଆପଣ ଦେଖନ୍ତି। ଯେତେବେଳେ ପଚାରିଛନ୍ତି ଭଗବାନ ଗଲା ପରେ ପରମ ଧର୍ମ କାହାଙ୍କୁ ଆଶ୍ରୟ କଲେ, ତାର ଉତ୍ତର ଦେଉଛନ୍ତି ସୁତ ଗୋସ୍ୱାମୀ, କୃଷ୍ଣେଶ୍ୱଧାମେ ଉପଗତେ ଧର୍ମ ଜ୍ଞାନାଦିବି ସହ, ଭଗବାନ ଶ୍ରୀକୃଷ୍ଣ ଧର୍ମ ଜ୍ଞାନ ସହ ସ୍ୱଧାମକୁ ଗଲେ। କଳ ଓ ନଷ୍ଟ ଦୃଶାମ ଏସ, କଳିଯୁଗରେ ଏ କଳିର ପ୍ରଭାବରେ ଯାହାଙ୍କର ଦୃଷ୍ଟିଶକ୍ତି ନଷ୍ଟ ହେଇଯାଇଛି ବା ନଷ୍ଟ ହେଇଯିବ ବା ଏଇଟା ସ୍ୱାଭାବିକ ହବ। ପୁରାଣ ଅର୍କ ଧନାଦିତ, ଭାଗବତ ମହାପୁରାଣ ହଉଛି ଅର୍କ ସଦୃଶ, ଅର୍କ ମାନେ ସୂର୍ଯ୍ୟ। ସୂର୍ଯ୍ୟ ଯେଭଳି ଉଦୟ ହୁଅନ୍ତି, ସୂର୍ଯ୍ୟଙ୍କର କେହି ଜନ୍ମଦାତା ନଥାନ୍ତି, କେହି ପିତାମାତା ନଥାନ୍ତି, ଭାଗବତ ସେଭଳି ଉଦୟ ହେଇଛନ୍ତି। ସେଥିପାଇଁ ପ୍ରେମମୟ ଭାଗବତ ଶ୍ରୀକୃଷ୍ଣର ଶ୍ରୀ ଅଙ୍ଗ, ଭଗବାନ ଶ୍ରୀକୃଷ୍ଣଙ୍କ ଯେଭଳି ଅବତାର, ଭାଗବତ ହଉଛନ୍ତି ସ୍ୱୟଂ ଅବତାର। ଆମେ ଯଦିଓ ପଢୁଛେ, ସାଧାରଣ ଲୋକମାନେ ବିଚାର କରନ୍ତି ଯେ ବ୍ୟାସଦେବ ଭାଗବତ ଲେଖିଛନ୍ତି, କିନ୍ତୁ ବ୍ୟାସଦେବ ଭାଗବତ ଲେଖି ନାହାନ୍ତି। ବୃନ୍ଦାବନ ଦାସ ଠାକୁର ଚୈତନ୍ୟ ଭାଗବତରେ ପ୍ରମାଣ କରୁଛନ୍ତି ଯେ ଭାଗବତ କାହାର କୃତ ନୁହେଁ, ଭାଗବତ କେହି ରଚନା କରିନାହାନ୍ତି। ସାଧାରଣ ଲୋକମାନେ ଯେଭଳି ଭାବୁଛନ୍ତି ଆମେ ଗୋଟେ ଗୋଟିଏ ବହି ଲେଖୁଛୁ, ଉପନ୍ୟାସ ଲେଖୁଛୁ, ନାଟକ ଲେଖୁଛୁ, ବ୍ୟାସଦେବ ବୋଧ ହୁଏ ଗୋଟେ ବହୁତ ପାରମାର୍ଥିକ ପଣ୍ଡିତ ଥିଲେ, ସେ ଏଇଟାକୁ ଲେଖିଛନ୍ତି ନା। ଏଗୁଡ଼ିକ ସବୁ ନିଜର କାଳ୍ପନିକ ମନଧାରା ବା ଯେଉଁମାନେ କି ଶାସ୍ତ୍ର ଭିତ୍ତିକ ଜାଣନ୍ତି ନା, ସେମାନେ ଏ କଥା ହିଁ କହିବେ। ଭାଗବତ ସ୍ୱୟଂ ଅବତାର, କିଭଳି ଅବତାର ନା, ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର କହୁଛନ୍ତି, ଜେନ ରୂପ ମତ୍ସ୍ୟ କୁର୍ମ ଆଦି ଅବତାର, ଜେନ ରୂପ ମତ୍ସ୍ୟ କୁର୍ମ ଆଦି ଆବିର୍ଭାବ ତୀର ଭାବ ଜେନ ତାସବାର, ଆବିର୍ଭାବ ତୀର ଭାବ। ଏଇ ମତ ଭାଗବତ କାର କୃତ୍ୟ ନ, ଏଇ ମତ ଭାଗବତ ମତ ଭାଗବତ କାର କୃତ୍ୟ ନୁହେଁ। ବୃନ୍ଦାବନ ଦାସ ଠାକୁର ଲେଖୁଛନ୍ତି ଯେ ଜେନ ରୂପ ମତ୍ସ୍ୟ କୁର୍ମ ଆଦି ଅବତାର, ମତ୍ସ୍ୟ ଅବତାର, କୁର୍ମ ଅବତାର, ଭଗବାନଙ୍କର ଯେଭଳି ଭିନ୍ନ ଭିନ୍ନ ଅବତାର, ସ୍ୱୟଂ ଆବିର୍ଭାବ ହେଉଛନ୍ତି, ସ୍ୱୟଂ ତିରଭାବ ହେଉଛନ୍ତି, ତଦ୍ରୁପ ଏଇ ମତ ଭାଗବତ କାର କୃତ୍ୟ ନୁହେଁ, ଆପନାଇ ଆବିର୍ଭାବ, ଆବିର୍ଭାବ ତିରଭାବ ଆପନାଇ। ଏ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଆସିଥିଲେ, ତାଙ୍କର କୃପାରୁ ଏ ଭାଗବତ ଅବତାର ଆସିଛନ୍ତି, ବର୍ତ୍ତମାନ ଆମେ ପାଠ କରୁଛେ, କିଛି ଦିନ ଯିବ ଏଇଭଳି ଭାବରେ ଭାଗବତ ମା ଦେଖିବାକୁ ମିଳିବ ନା। ତାର ପ୍ରମାଣ ଆପଣ କହିବେ କେମିତି, ଏତେ ପ୍ରିଣ୍ଟିଂ ପ୍ରେସ୍ ଅଛି, ଏତେ କ'ଣ ବୁଡ଼ିଯିବ? ଆପଣ ଦେଖନ୍ତୁ, 500 ବର୍ଷ ତଳର ବର୍ତ୍ତମାନ ଗ୍ରନ୍ଥ ଆପଣ ମୋତେ ଦେଖେଇ ପାରିବେ ନା, ବହୁତ ଗ୍ରନ୍ଥଙ୍କ ନାଁ ମୁଁ କହିବି। ଗୋସ୍ୱାମୀମାନଙ୍କର ଯେଉଁ ଗ୍ରନ୍ଥ ବର୍ତ୍ତମାନ ବହୁ ଗ୍ରନ୍ଥ ଲୁପ୍ତ ହେଇଯାଇଛି, ମିଳିବ ନା ସେ ଗ୍ରନ୍ଥ? ଏଇଭଳି ଭାଗବତ ହିଁ ଲୁପ୍ତ ହେଇଯିବେ, କାରଣ ସେ ଆବିର୍ଭାବ ହେଇଛନ୍ତି, ତିରଭାବ ହେବେ। ଭକ୍ତି ଯୋଗେ ଭାଗବତ ବ୍ୟାସରେ ଜିହ୍ୱାଏ, ସ୍ଫୁର୍ତ୍ତି ସେ ହୋଇଲେ ମାତ୍ର କୃଷ୍ଣର କୃପା, କେବଳ ସ୍ଫୁର୍ତ୍ତି ହୋଇଲେ। ବିଦେଶରେ ଗୁରୁଦେବ ଗୋଟେ ଜାଗାରେ ଲେକ୍ଚର ଦେଉଛନ୍ତି ଏବଂ ଏଇ ଭାଗବତର ଗ୍ଲୋରିଫିକେସନ କରୁଛନ୍ତି। ଗୁରୁଦେବ ପ୍ରଶ୍ନ ପଚାରନ୍ତି ଜଣେ ଭକ୍ତଙ୍କୁ, ଆଚ୍ଛା ଯଦି ବ୍ୟାସଦେବ ଭାଗବତ ଯଦି ଭଗବାନଙ୍କର ଅବତାର ହେଲେ, ତାଙ୍କର ପିତାମାତା କିଏ ସେ? କାରଣ ଭଗବାନ ଯେତେ ଅବତାର ପିତାମାତା ଧରିକି ଆସିଛନ୍ତି, ତାହେଲେ ଭାଗବତଙ୍କର ପିତା କିଏ? ବ୍ୟାସଦେବ। ବ୍ୟାସଦେବ ଉଭୟ ହେଉଛନ୍ତି ପିତା ଆଉ ମାତା, ତାଙ୍କୁ ହିଁ ଆଶ୍ରୟ କରି ଭାଗବତ ମା ଆସିଛନ୍ତି। ସେଥିପାଇଁ ସ୍ଫୁର୍ତ୍ତି